ଆଜ୍ଞା, ମୁଁ ହଉଛି ଶକ୍ତି ବିହାର, ମୋ ନାଁ ହଉଛି ଶରତ ପରିଡ଼ା, ଆଉ ଶକ୍ତି ବିହାର ପୂର୍ବତନ ସଭାପତି ଥିଲି। ଆଉ ଆମର ଏଠି ସବୁ ପ୍ରକାର ସୁବିଧା ଥିଲେ ବି କେହି ଆସୁନାହିଁ, ଟିକେ ଯୋଉ ଅଳିଆ ଗାଡି ଆଗରୁ ଆସୁଥିଲା, ଆଉ ଅଳିଆ ଗାଡିର ସମସ୍ୟା ଯୋଗୁଁ ଆମେ ଟିକେ ହଇରାଣ ହଉଛୁ। ଆଉ ଡ୍ରେନ୍ ଫ୍ରେନ୍ ସବୁ ପ୍ରକାର ସୁବିଧା ସରକାରଙ୍କ ତରଫରୁ ଆମେ ମାନେ ପାଇଛୁ, ଆଉ ଟିକେ ଅଳିଆ ଗାଡିର ସୁବିଧା କଲେ ଆମେ ଟିକେ ଉପକୃତ ହବୁ। ଏତିକି କହି ମୁଁ ମୋର କଥା ରଖୁଛି ଆଜ୍ଞା, ନମସ୍କାର।